26:3 ମସାଙ୍କ ମୃତ୍ୟୁ ପରେ ଜିହସୟ ଇସ୍ରାଏଲର ନେତା ହେଲେ। ସଦାପ୍ରଭୁ ଜିହସୟଙ୍କୁ କହିଲେ, ବର୍ତ୍ତମାନ ତୁମ୍ଭେ ଓ ତୁମ୍ଭର ଲୋକ ସମସ୍ତେ ଆମ୍ଭେ ଯେଉଁ ଦେଶ ଦେବା ସେଥିରେ ଜର୍ଦ୍ଦନ ନଦୀରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୁଅ। କ'ଣ କରିବାକୁ ହେବ ତାହା ପରମେଶ୍ୱର ଜିହସୟଙ୍କୁ କହିଲେ। ଇସ୍ରାଏଲର ଯାଜକଙ୍କ ନିକଟରେ ନିୟମ ସିନ୍ଧୁକ ଥିଲା। ସେଥିରେ ପ୍ରସ୍ତର ପଟାରେ ଲିଖିତ ଈଶ୍ୱରଙ୍କ ନିୟମ ଅଛି। ସେହି ନିୟମ ସିନ୍ଧୁକକୁ ନଦୀ ମଧ୍ୟକୁ ବହି ନେବା ପାଇଁ ଈଶ୍ୱର ଆଦେଶ ଦେଲେ। ସେ ସମୟରେ ନଦୀରେ ବନ୍ୟା ହୋଇଥିଲା, କିନ୍ତୁ ଯାଜକମାନଙ୍କର ପାଦ ନଦୀ ମଧ୍ୟରେ ପ୍ରବେଶ କରିବା ମାତ୍ରେ ନଦୀ ସ୍ରୋତ ଶୁଖିଗଲା। ଯାଜକମାନେ ନଦୀର ମଧ୍ୟସ୍ଥାନରେ ଛିଡ଼ା ହେଲେ, ପୁଣି ସମସ୍ତ ଲୋକ ସେହି ଶୁଷ୍କ ନଦୀ ମଧ୍ୟ ଦେଇ କିଣାନ୍ ଦେଶକୁ ପାର ହୋଇଗଲେ।